ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆମେ ଯିବା ଗାଇ ପ୍ରଭୁଙ୍କର ପ୍ରଶଂସା ଗୀତି ଆମେ ଯିବା ଗାଇ ଅନ୍ତରେ ସବେ ଖୁସିଆ ପ୍ରେମ ଭାବନେ ଅନ୍ତରେ ସବେ ଖୁସିଆ ପ୍ରେମ ଭାବନେ ପ୍ରଭୁଙ୍କର ପ୍ରଶଂସା ଗୀତି ଆମେ ଯିବା ଗାଇ ପ୍ରଭୁଙ୍କର ପ୍ରଶଂସା ଗୀତି ଆମେ ଯିବା ଗାଇ
ଭାବନେ ଆଉ ସବେ ଖୁସି
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଜୀବନର ରେକର୍ଡ ସମ୍ମୁଖୀନ ହେବା। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜୀବନର ରେକର୍ଡ଼ର ସମ୍ମୁଖୀନ ହେବା ବା ଜୀବନର ତାଲିକାର ସମ୍ମୁଖୀନ ହେବା। ତାହା ପୂର୍ବେ ଚାଲନ୍ତୁ ପବିତ୍ର ଶାସ୍ତ୍ର ବାଇବଲଠୁ ଏକ ପଦ ପଢ଼ିବା, ଯାହା ଆମେ ପାଉଅଛୁ ଦାନିଏଲ 7:9-10। ସେଠି ଆମେ ପାଉଅଛୁ ଏହିପରି, ଯେପରି ଦାନିଏଲ ଭବିଷ୍ୟତ ବକ୍ତା ଲେଖନ୍ତି ଏହିପରି, ମୁଁ ଦେଖୁ ଦେଖୁ କେତେ ଗୋଟି ସିଂହାସନ ସ୍ଥାପିତ ହେଲା, ପୁଣି ଅନେକ କାଳର ବୃଦ୍ଧ ଉପସ୍ଥିଷ୍ଟ ହେଲା। ତାହାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମତୁଲ୍ୟ ଥିଲା। ତାହାଙ୍କର ସିଂହାସନ ଅଗ୍ନି ଶିଖାମୟ ଓ ତହିଁର ଚକ୍ର ସକଳ ଜ୍ୱଳନ୍ତ ଅଗ୍ନି। 10, ତାହାଙ୍କ ସମ୍ମୁଖରୁ ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା, ସହସ୍ର ସହସ୍ର ତାହାଙ୍କ ପରିତ୍ୟାଜ୍ୟା କଲେ ଓ ଆୟୁତ ଆୟୁତ ତାହାଙ୍କ ସମ୍ମୁଖରେ ଉଭା ହେଲେ। ବିଚାର ସଭା ବସିଲା ଓ ପୁସ୍ତକମାନ ପିଠିଲା। ଏହିପରି ଭବିଷ୍ୟତ ବକ୍ତା ଦାନିଏଲ ଲେଖନ୍ତି ଦାନିଏଲ 7:9-10। ବନ୍ଧୁ, ଏହିପରି ଭବିଷ୍ୟତ ବକ୍ତାଙ୍କ ଦୃଷ୍ଟିକୋଣରୁ ମହାନ ଏବଂ ଗମ୍ଭୀର ଦିନ ଉପସ୍ଥିତ କରାଯାଉଥିଲା। ଯେତେବେଳେ ପୁରୁଷମାନଙ୍କ ଚରିତ୍ର ଏବଂ ଜୀବନ ସମ୍ମୁଖ ପୁସ୍ତକ ସମ୍ମୁଖୀନ ହୁଅନ୍ତି, ବନ୍ଧୁ ଏଠି ଆମେ ଦେଖୁଅଛୁ ଏକ ସୌନ୍ଦର୍ଯ୍ୟ ବିଚାର ସମୟ ଏବଂ ଜୀବନ ସମସ୍ତ ପୃଥିବୀର ବିଚାରପତିଙ୍କ ସମ୍ମୁଖରେ ସମୀକ୍ଷାରେ ଅତିକ୍ରମ କରିବା ଉଚିତ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କାର୍ଯ୍ୟ ଅନୁଆଇ ପରିବେଶ କରାଯିବା ଉଚିତ। ପ୍ରାଚୀନ ଦିନ ହେଉଛି ଈଶ୍ୱରଙ୍କ ପିତା ବା ଈଶ୍ୱରଙ୍କ ଦିନ ହଉ ପ୍ରଚୁର ପିତା ହେଉଛନ୍ତି ବା ପ୍ରାଚୀନ ଦିନ ହେଉଛି ଈଶ୍ୱରଙ୍କ ପିତା। ଯେପରି ଗୀତ ସଂହିତା ଗୀତ ଲେଖକ କୁହନ୍ତି, ପର୍ବତଗୁଡ଼ିକ ଆଣିବା ପୂର୍ବରୁ କିମ୍ବା ତୁମ୍ଭେ କେବେ ପୃଥିବୀ ଏବଂ ଦୁନିଆ ଗଠନ କରିଥିଲେ, ଏହିପରି ଚିରସ୍ଥାୟୀ ଚିରସ୍ଥାୟୀ ପର୍ଯ୍ୟନ୍ତ ତୁମେ ଈଶ୍ୱରଙ୍କ କଳା କର। ବନ୍ଧୁ, ସେ ସମସ୍ତ ପ୍ରାଣୀର ଉତ୍ସ ଏବଂ ସମସ୍ତ ଆଇନର ଝରଣା, ତାହା ହେଉଛି ବିଚାରରେ ଅକ୍ଷୁଣତା କରିବା ଏବଂ କାର୍ଯ୍ୟ ଏବଂ ସାକ୍ଷୀ ଭାବରେ ପବିତ୍ର ଦୂତମାନେ ଏହି ମହାନ କାର୍ଯ୍ୟକୁ ଯୋଗ ଦିଅନ୍ତି। 10,000 × 10,000 ଏବଂ ହଜାର ହଜାର ସଂଖ୍ୟାରେ ଏହି କାର୍ଯ୍ୟକୁ ଯୋଗ ଦିଅନ୍ତି। ଏବଂ ଦେଖ ଦେଖ ମନୁଷ୍ୟର ପୁଅ ପରି ଜଣେ ସ୍ୱର୍ଗର ମେଘ ସହିତ ଆସି ପ୍ରାଚୀନ ଦିନକୁ ଆସିଲେ ବୋଲି ଆମେ ପାଉଛୁ, ଯାହା ଆମେ ଦାନିଏଲ 7:13-14 ପାଉଛୁ। ଏବଂ ସେମାନେ ତାଙ୍କ ଆଗରେ ଆଣିଲେ ଏବଂ ସେଠାରେ ତାଙ୍କ ଉଦ୍ଧାରକର୍ତ୍ତା ଏବଂ ଗୌରବ ଏବଂ ଏକ ରାଜ୍ୟ ଦିଆଯାଇଥିଲା ଯେ ସମସ୍ତ ଲୋକ ରାଷ୍ଟ୍ର ଓ ଭାଷା ତାଙ୍କୁ ସେବା କରିବା ଉଚିତ। ତାଙ୍କର ରାଜତ୍ୱ ହେଉଛି ଏକ ଚିରସ୍ଥାୟୀ, ତାଙ୍କ ରାଜତ୍ୱ ଯାହା ଦୂର କେବେ ହେବ ନାହିଁ। ବନ୍ଧୁ, ଏଠାରେ ଖ୍ରୀଷ୍ଟଙ୍କ ଆସିବା ବର୍ଣ୍ଣିତ ତାଙ୍କର ଦ୍ୱିତୀୟ ପୃଥିବୀ ଆସୁନାହିଁ, ସେ ସ୍ୱର୍ଗର ପ୍ରାଚୀନ ଦିନକୁ ଆସନ୍ତି ଏବଂ ଗୌରବ ଏବଂ ଏକ ରାଜ୍ୟ ଗ୍ରହଣ କରନ୍ତି, ଯାହାକୁ ମଧ୍ୟସ୍ଥ ଭାବେ ତାଙ୍କ କାର୍ଯ୍ୟରେ ଶେଷରେ ଦିଆଯିବ। ଏହା ଆସୁଛି ଏକ ପୃଥିବୀକୁ ତାଙ୍କର ଦ୍ୱିତୀୟ ଅଭିଭାବ ନୁହେଁ, ଯାହା ଭବିଷ୍ୟତ ଭକ୍ତବାଣୀରେ ଆମେ ଦେଖୁଅଛୁ। 1884 2300 ଦିନ ସପ୍ତାହର ହେବାକୁ ଭବିଷ୍ୟତବାଣୀର ପୂର୍ବ ଭାଷା ଦିଆଯାଇଥିଲା। ସ୍ୱର୍ଗୀୟ ଦୂତମାନଙ୍କ ଦ୍ୱାରା ଯୋଗ ଦେଇ ଆମର ମହାନ ଉଚ୍ଚ ପୁରୋହିତ ହୋଲିର ପବିତ୍ର ସ୍ଥାନରେ ପ୍ରବେଶ କରନ୍ତି ଏବଂ ମଣିଷ ତରଫରୁ ତାଙ୍କର କ୍ଷୁଦ୍ରତାର ଶେଷ କାର୍ଯ୍ୟରେ ଜଡ଼ିତ ହେବା ପାଇଁ ଈଶ୍ୱରଙ୍କ ଉପସ୍ଥିତିରେ ଦେଖାଯାଆନ୍ତି। ଅନୁସନ୍ଧାନମୂଳକର ବିଚାରର କାର୍ଯ୍ୟ କରିବା ଏବଂ ଏହାର ଲାଭ ପାଇବାକୁ ହକଦାର ବୋଲି ଦର୍ଶାଇ ଯାଇଥିବା ସମସ୍ତଙ୍କ ପାଇଁ ଏକ ପ୍ରାୟୋଚିତ କରିବା। ବନ୍ଧୁ, ସାଧାରଣ ସେବାରେ କେବଳ ଯେଉଁମାନେ ସ୍ୱୀକାର ଏବଂ ଅନୁତାପ ସହିତ ଈଶ୍ୱରଙ୍କ ସମ୍ମୁଖରେ ଆସିଥିଲେ ଏବଂ ପାପର ରକ୍ତ ମାଧ୍ୟମରେ ସେମାନଙ୍କର ପାପ ମନ୍ଦିରର ସ୍ଥାନାନ୍ତରିତ ହୋଇଥିଲା, ପ୍ରାୟୋଚିତ ଦିବସର ସେବାରେ ଏକ ଅଂଶ ଥିଲା। ତେଣୁ ଅନ୍ତିମ ପ୍ରାୟୋଚିତ ଏବଂ ଅନୁସନ୍ଧାନମୂଳକ ବିଚାରରେ ମହାନ ଦିନ ଏକମାତ୍ର ମାମଲା ବିବେଚନା କରାଯାଏ, ଯାହା ଈଶ୍ୱରଙ୍କ ସ୍ୱୀକୃତି ପ୍ରାପ୍ତ ଲୋକଙ୍କ ପାଇଁ ହୋଇଥାଏ। ଦୁଷ୍ଟକମାନଙ୍କର ବିଚାର ଏକ ଭିନ୍ନ ଏବଂ ପୃଥକ କାର୍ଯ୍ୟ ଏବଂ ପରବର୍ତ୍ତୀ ସମୟରେ ହୁଏ। ବନ୍ଧୁ, ଈଶ୍ୱରଙ୍କ ଘରେ ବିଚାର ଆରମ୍ଭ ହେବା ଆବଶ୍ୟକ ଏବଂ ଯଦି ଏହା ପ୍ରଥମେ ଆମଠାରୁ ଆରମ୍ଭ ହୁଏ ବନ୍ଧୁ, ତେବେ ସେମାନଙ୍କ ଶେଷ କ'ଣ ହେବା ଯାହା ସୁସମାଚାରକୁ ମାନିବ ନାହିଁ। ବନ୍ଧୁ, ସ୍ୱର୍ଗରେ ରେକର୍ଡ଼ ପୁସ୍ତକ ଅଛି ଯେଉଁଥିରେ ପୁରୁଷଙ୍କ ନାମ ଏବଂ କାର୍ଯ୍ୟ ପ୍ରତିକୃତ ହୋଇଛି। ବିଚାର ନିଷ୍ପତ୍ତି ନିର୍ଦ୍ଧାରଣ କରିବା, ଭବିଷ୍ୟତ ବକ୍ତା ଦାନିଏଲ କୁହନ୍ତି ଏହିପରି ବିଚାର ସ୍ଥିର କରାଯାଇଥିଲା ଏବଂ ପୁସ୍ତକ ଖୋଲାଯାଇଥିଲା। ସମାନ ଦୃଶ୍ୟ ବର୍ଣ୍ଣନା କରି ଆନନ୍ଦଦାୟକ ଆହୁରି ମଧ୍ୟ କହୁଛନ୍ତି, ଅନ୍ୟ ଏକ ପୁସ୍ତକ ଖୋଲାଯାଇଥିଲା ଯାହା ଜୀବନର ପୁସ୍ତକ ଏବଂ ମୃତ୍ୟୁକମାନଙ୍କ ସେହି ଜିନିଷଗୁଡ଼ିକର ବିଚାର କରାଯାଉଥିଲା। ଯାହା ପୁସ୍ତକରେ ଲେଖାଯାଇଥିଲା ସେମାନଙ୍କ କାର୍ଯ୍ୟ ଅନୁଯାୟୀ, ଯଦି ଆପଣ ଅଧିକ ଜାଣିବାକୁ ଯାଉଛନ୍ତି ପଢ଼ନ୍ତୁ ପ୍ରକାଶିତ 20:12। ବନ୍ଧୁ, ଜୀବନ ପୁସ୍ତକରେ ସମସ୍ତଙ୍କ ନାମ ଅଛି। ବନ୍ଧୁ, ଯେଉଁମାନେ କେବେ ଈଶ୍ୱରଙ୍କ ସେବାରେ ପ୍ରବେଶ କରିଛନ୍ତି, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଖରାପ କରନ୍ତି ଆନନ୍ଦର କର, ଯୀଶୁ କହନ୍ତି ଆନନ୍ଦ କର କାରଣ ତୁମର ନାମ ସ୍ୱର୍ଗରେ ଲେଖା ଅଛି ବୋଲି ହିଁ ଯୀଶୁ ସେମାନଙ୍କୁ ଖୁସି କରାନ୍ତି। ପାଉଲ ତାଙ୍କ ବିଶ୍ୱସ୍ତ ସାଥୀ ଶ୍ରମିକମାନଙ୍କ ବିଷୟରେ କୁହନ୍ତି ଯାହାର ନାମ ଜୀବନ ପୁସ୍ତକରେ ଅଛି, ଏହିପରି ଆମେ ଫିଲିପିୟ 4:3 ଆମେ ପାଉଅଛୁ। ଦାନିଏଲ ଅସୁବିଧାର ସମସ୍ୟାକୁ ଚାହିଁ ସେହିପରି କେବେ ନଥିଲା ଘୋଷଣା କରନ୍ତି ଯେ ଈଶ୍ୱରଙ୍କ ଲୋକଙ୍କୁ ବିତରଣ କରାଯିବ। ସମସ୍ତେ ଯାହା ପୁସ୍ତକରେ ଲେଖା ବା ସମସ୍ତଙ୍କ ନାମ ଯାହା ପୁସ୍ତକରେ ଲେଖାଯାଇଅଛି ଏବଂ ଆନନ୍ଦକାରୀ କୁହନ୍ତି ଯେ ଯେଉଁମାନେ କେବଳ ଈଶ୍ୱରଙ୍କ ସହରରେ ପ୍ରବେଶ କରିବେ ଯାହାର ନାମ ମେଣ୍ଢାର ଜୀବନ ପୁସ୍ତକରେ ଲେଖାଯାଇଅଛି। ଏହିପରି ଆମେ ଦାନିଏଲ ଆଉ ପ୍ରକାଶିତ ଦାନିଏଲ ଏ ବାର ଏକ ପ୍ରକାଶିତ ଏକୋଇଶ ସତେଇଶରେ ପାଉଛୁ କି ଯେଉଁମାନେ ସେହି ସ୍ୱର୍ଗକୁ ପ୍ରବେଶ କରିବେ ସେମାନଙ୍କର ନାମ ସେହି ମେଣ୍ଢାର ଜୀବନ ବା ସେହି ମେଷର ଜୀବନ ପୁସ୍ତକରେ ଲେଖା ଅଛି ବୋଲି ଆମେ ଦେଖୁଅଛୁ। ବନ୍ଧୁ ଆଉ ଗୋଟିଏ ପୁସ୍ତକ ଅଛି ସ୍ମରଣ ପୁସ୍ତକ, ଈଶ୍ୱରଙ୍କ ସମ୍ମୁଖରେ ଲେଖାଯାଇଥିବା ଯାହା ଯାହା ଲେଖାଯାଇଛି ତାହା ଆମେ ପାଉଅଛୁ, ଯେଉଁଥିରେ ସେମାନେ ପ୍ରଭୁଙ୍କ ଭୟ କରୁଥିବା କାର୍ଯ୍ୟ, ଭଲ କାର୍ଯ୍ୟ, ମନ୍ଦ କାର୍ଯ୍ୟ ସବୁକିଛି ଲେଖାଯାଇଅଛି ଏବଂ ଏହା ତାଙ୍କ ନାମ ଉପରେ ଚିନ୍ତା କରନ୍ତି। ଯଦି ଆପଣ ମାଲାକି ତିନି ଷୋହଳ ପଢ଼ିବେ ଏହିପରି ଲେଖାଯାଇଅଛି। ବନ୍ଧୁ ସେମାନଙ୍କ ବିଶ୍ୱାସର ବାକ୍ୟ, ସେମାନଙ୍କ ପ୍ରେମର କାର୍ଯ୍ୟ ସ୍ୱର୍ଗରେ ପଞ୍ଜୀକୃତ। ଯେପରି ନେହେମିଆ ଭବିଷ୍ୟତ ବକ୍ତା ଏହା ସୂଚିତ କରନ୍ତି ଯେ ଯେତେବେଳେ ସେ କୁହନ୍ତି ମୋତେ ମନେ ରଖ ହେ ଈଶ୍ୱର ଏବଂ ମୋର ଭଲ କାର୍ଯ୍ୟକୁ ପୋଛି ଦିଅ ନାହିଁ ଯାହା ମୁଁ ମୋର ଈଶ୍ୱରଙ୍କ ଘର ପାଇଁ କରିଛି। ଏହିପରି ନେହେମିଆ ତେର ଚଉଦରେ ନେହେମିଆ ଭବିଷ୍ୟତ ବକ୍ତା ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛନ୍ତି। ବନ୍ଧୁ ଈଶ୍ୱରଙ୍କ ସ୍ମରଣ ପୁସ୍ତକରେ ଧାର୍ମିକତାର ପ୍ରତ୍ୟେକ କାର୍ଯ୍ୟ ଆମର ହୋଇଥାଏ ବା ଅମର ହୋଇଥାଏ, ଆମର ନୁହେଁ ଆମ ଅମର ହୋଇଥାଏ। ସେଠାରେ ପ୍ରତ୍ୟେକ ପ୍ରଲୋଭନ ପ୍ରତିରୋଧ କରାଯାଇଥିଲା, ପ୍ରତ୍ୟେକ ମନ୍ଦ ଦୂର କରାଯାଇଥିଲା, କୋମଳ ଦୟାର ପ୍ରତ୍ୟେକ ବାକ୍ୟ ବିଶ୍ୱସ୍ତ ଭାବରେ ବର୍ଣ୍ଣନା କରାଯାଇଥିଲା ଏବଂ ଖ୍ରୀଷ୍ଟଙ୍କ ପାଇଁ ସହିଥିବା ପ୍ରତ୍ୟେକ ବଳିଦାନ, ପ୍ରତ୍ୟେକ ଦୁଃଖ ଏବଂ ଦୁଃଖ ରେକର୍ଡ଼ କରାଯାଇଛି। ଗୀତ ଲେଖକ କୁହନ୍ତି ତୁମେ ମୋର ଭ୍ରମଣକୁ କୁହ, ତୁମେ ମୋର ତୁମର ଲୁହକୁ ତୁମ ବୋତଳରେ ରଖ, ସେମାନେ ତୁମ ପୁସ୍ତକରେ ନାହାନ୍ତି କି ବୋଲି ଗୀତ ଲେଖକ ଲେଖନ୍ତି ଗୀତ ଲେଖକ 56:8। ବନ୍ଧୁ ପୁରୁଷମାନଙ୍କ ପାପ ପାଇଁ ଏକ ରେକର୍ଡ଼ ଅଛି, ଈଶ୍ୱରଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟକୁ ବିଚାରକୁ ଆଣିବ, ପ୍ରତ୍ୟେକ ଗୁପ୍ତ ଜିନିଷ ସହିତ ଏହା ଭଲ ହେଉ କିମ୍ବା ଏହା ମନ୍ଦ ହେଉ ସବୁକିଛି ବିଚାର ସମୟରେ ଅଣାଯିବ। ପୁରୁଷମାନେ କହିବେ ପ୍ରତ୍ୟେକ ନିଷ୍କ୍ରିୟ ବାକ୍ୟ ସେମାନେ ବିଚାର ଦିନ ଏହାର ହିସାବ ଦେବାକୁ ହେବ। ତ୍ରାଣକର୍ତ୍ତା କହନ୍ତି ତୁମର ବାକ୍ୟ ଦ୍ୱାରା ତୁମେ ଯଥାର୍ଥ ହୁଅ ଏବଂ ତୁମର ବାକ୍ୟ ଦ୍ୱାରା ତୁମେ ନିନ୍ଦା ହୁଅ ବୋଲି କହନ୍ତି। ପଢ଼ନ୍ତୁ ଜିଜିକଲ 12:14 Matthew 12:36-37। ବନ୍ଧୁ ଗୁପ୍ତ ଉଦ୍ଦେଶ୍ୟ ଏବଂ ଉଦ୍ଦେଶ୍ୟ ଗୁଡ଼ିକ ଅବିସ୍ମରଣୀୟ ରେଜିଷ୍ଟରରେ ଲେଖାଯାଇଅଛି। ଈଶ୍ୱରଙ୍କ ପାଇଁ ଅନ୍ଧକାରର ଲୁକାୟିତ ଜିନିଷକୁ ସମ୍ମାନକୁ ଆଣିବ ଏବଂ ହୃଦୟର ପରାମର୍ଶକୁ ପ୍ରକାଶ କରିବ। ଏହିପରି ଆମେ ପାଉଛୁ ସାଧୁପାଲ ଲେଖନ୍ତି ପ୍ରଥମ କରନ୍ତି 4:5। ବନ୍ଧୁ ଯିଶାୟ ଭବିଷ୍ୟତ ବକ୍ତା କହନ୍ତି ଯିଶାୟ 65:6-7 ଦେଖ ଏହା ମୋ ଆଗରେ ଲେଖା ଅଛି, ତୁମର ଅଧର୍ମ ଏବଂ ତୁମର ପିତାଙ୍କ ଅଧର୍ମ ଏକାଠି ପ୍ରଭୁଙ୍କ ପବିତ୍ର କରେ ବୋଲି ଏହି ପୁସ୍ତକରେ ଆମେ ପାଉଅଛୁ। ଏହିପରି ଭବିଷ୍ୟତ ବକ୍ତା ଯିଶା ଲେଖୁଛନ୍ତି। ବନ୍ଧୁ ପ୍ରତ୍ୟେକ ବ୍ୟକ୍ତିଙ୍କ କାର୍ଯ୍ୟ ଈଶ୍ୱରଙ୍କ ସମ୍ମୁଖରେ ସମୀକ୍ଷାର ଅତିକ୍ରମ କରେ ଏବଂ ବିଶ୍ୱସ୍ତା କିମ୍ବା ଅବିଶ୍ୱାସ ପାଇଁ ପ୍ରତିକୃତ ହୁଏ। ସ୍ୱର୍ଗର ପୁସ୍ତକର ପ୍ରତ୍ୟେକ ନାମର ବିପରୀତରେ ପ୍ରତ୍ୟେକ ଭୁଲ ବାକ୍ୟ, ପ୍ରତ୍ୟେକ ସ୍ୱାର୍ଥପର କାର୍ଯ୍ୟ, ପ୍ରତ୍ୟେକ ଅସମ୍ପୂର୍ଣ୍ଣ କର୍ତ୍ତବ୍ୟ ଏବଂ ପ୍ରତ୍ୟେକ ଗୁପ୍ତ ପାପ ସହିତ ପ୍ରତ୍ୟେକ କଳାପୂର୍ଣ୍ଣ ଅସନ୍ତୋଷ ସହିତ ଭୟଙ୍କର ସଠିକତା ସହିତ ପ୍ରବେଶ କରାଯାଏ। ସ୍ୱର୍ଗ ପ୍ରେରିତ ଚେତାବନୀ କିମ୍ବା ପୂର୍ଣ୍ଣ ପ୍ରମାଣ ଅବହେଳିତ ନଷ୍ଟ ମୁହୂର୍ତ୍ତେ ଉନ୍ନତ ସୁଯୋଗ ଭଲ କିମ୍ବା ମନ୍ଦ ପାଇଁ ପ୍ରୟୋଗ କରାଯାଉଥିବା ପ୍ରଭାବ ଏହାର ସୁନ୍ଦର ପ୍ରସାରୀ ଫଳାଫଳ ସହିତ ସମସ୍ତେ ରେକର୍ଡ଼ ଦୂତମାନେ ରେକର୍ଡ଼ କରୁଛନ୍ତି। ବନ୍ଧୁ ଈଶ୍ୱରଙ୍କ ନିୟମ ହେଉଛି ସେହି ମହାକ ଯାହାଦ୍ୱାରା ପୁରୁଷମାନଙ୍କ ଚରିତ୍ର ଏବଂ ଜୀବନ ବିଚାରରେ ପରୀକ୍ଷା କରାଯିବ। ଜ୍ଞାନୀ ବ୍ୟକ୍ତି କୁହନ୍ତି, ଈଶ୍ୱରଙ୍କ ଭୟ କର ଏବଂ ତାଙ୍କ ଆଜ୍ଞା ପାଳନ କର, କାରଣ ଏହା ହେଉଛି ମନୁଷ୍ୟର ସମ୍ପୂର୍ଣ୍ଣ କର୍ତ୍ତବ୍ୟ। ଈଶ୍ୱରଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟକୁ ବିଚାରକୁ ଅଣାଯିବ ବୋଲି ଆମେ ବାଇବଲରେ ପାଉଛୁ ବନ୍ଧୁ। ଏହିପରି ଯିଶୁ କହିଲ 12:13-14 ଆମେ ପାଉଛୁ, ପ୍ରେରିତ ଯାକୁବ ତାଙ୍କ ଭାଇମାନଙ୍କୁ ଦାଗିତ କରନ୍ତି, ସେ କହନ୍ତି ତୁମେମାନେ କୁହ ଏବଂ ସେହିପରି କର ଯେପରି ସେମାନେ ସ୍ୱାଧୀନତା ନ ନିୟମ ଦ୍ୱାରା ବିଚାର କରାଯିବ। ଯାକୁବ 2:12 ଆମେ ପାଉଛୁ ଏହିପରି ବନ୍ଧୁ, ଯେଉଁମାନେ ବିଚାରରେ ଯୋଗ୍ୟ ଅଟନ୍ତି ସେମାନଙ୍କର କେବଳ ପୁନରୁଦ୍ଧାର ଏକ ଅଂଶ ରହିଛି। ଯୀଶୁ କହିଛନ୍ତି ସେମାନେ ଯାହା ସେହି ଦୁନିଆ ପାଇବାକୁ ଯୋଗ୍ୟ ହେବେ ଏବଂ ମୃତ୍ୟୁମାନଙ୍କ ଠାରୁ ପୁନରୁତ୍ଥାନ, ଦୂତମାନଙ୍କ ପାଇଁ ସମାନ ଏବଂ ଈଶ୍ୱରଙ୍କ ସନ୍ତାନ ପୁନରୁତ୍ଥାନର ସନ୍ତାନ ଅଟନ୍ତି। Luke 20:35-36 ଯୀଶୁ ଖ୍ରୀଷ୍ଟ ଏହିପରି କହିଥିଲେ ବନ୍ଧୁ। John 5:29 ଅଧିକ ରୂପେ ଆମେ ପହଞ୍ଚୁ, ଜୀବନର ପୁନରୁତ୍ଥ ପାଇଁ ଆସିବ ବୋଲି କୁହାଯାଇଅଛି ଏବଂ ପୁନର୍ବାର ସେ ଘୋଷଣା କରନ୍ତି ଯେ ସେମାନେ ଭଲ କରିଛନ୍ତି। ବନ୍ଧୁ, ଧାର୍ମିକ ମୃତ୍ୟୁକମାନେ ଜୀବନ ପୁନରୁତ୍ଥାନ ପାଇଁ ଯୋଗ୍ୟ ବିଚାର ପରେ ଉଠାଯିବ ନାହିଁ। ତେଣୁ ଯେତେବେଳେ ସେମାନଙ୍କର ରେକର୍ଡ ଯାଞ୍ଚ କରାଯାଏ ଏବଂ ସେମାନଙ୍କ ମାମଲା ସ୍ଥିର ହେବ, ସେତେବେଳେ ସେମାନେ ସେହି ବିଚାରକର୍ତ୍ତାଙ୍କ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ ନାହିଁ। ଯୀଶୁ ସେମାନଙ୍କ ଓକିଲ ଭାବରେ ଦେଖାବେଲ ଈଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ତରଫରୁ ନିବେଦନ କରିବେ। ଯଦି କୌଣସି ବ୍ୟକ୍ତି ପାପ କରନ୍ତି ତେବେ ଆମର ପିତା ଯୀଶୁ ଖ୍ରୀଷ୍ଟଙ୍କ ସହ ଧାର୍ମିକଙ୍କ ସହ ଜଣେ ଓକିଲ ଅଟନ୍ତି ବନ୍ଧୁ, କାରଣ ଖ୍ରୀଷ୍ଟଦାତାର ତିଆରି ପବିତ୍ର ସ୍ଥାନର ପ୍ରବେଶ କରିଛନ୍ତି ନାହିଁ, ଯାହା ସତ୍ୟର ପରିସଂଖ୍ୟା କିନ୍ତୁ ସ୍ୱର୍ଗରେ ବର୍ତ୍ତମାନ ଆମ ପାଇଁ ଈଶ୍ୱରଙ୍କ ଉପସ୍ଥିତିରେ ଦେଖାଯିବା ପାଇଁ, ଯେଉଁଠାରେ ସେ ସେମାନଙ୍କୁ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟକୁ ଆସୁଥିବା ଉତ୍ତମତ ପର୍ଯ୍ୟନ୍ତ ବଞ୍ଚାଇବାକୁ ସକ୍ଷମ ହୁଅନ୍ତି। ଦେଖ ସେମାନଙ୍କ ପାଇଁ ମଧ୍ୟସ୍ଥ କରିବାକୁ ବଞ୍ଚିତ ବୋଲି ସାଧୁପାଳ ଲେଖନ୍ତି Hebrews 9:24-25 ବନ୍ଧୁ, ଯେହେତୁ ଏହି ରେକର୍ଡ଼ ପୁସ୍ତକଗୁଡ଼ିକ ବିଚାର ସ୍ଥାନରେ ଖୋଲାଯାଏ, ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିବା ସମସ୍ତଙ୍କ ଜୀବନ ଈଶ୍ୱରଙ୍କ ସମ୍ମୁଖରେ ସମୀକ୍ଷାରେ ଆସେ। ଯେଉଁମାନେ ପ୍ରଥମେ ପୃଥିବୀରେ ରହୁଥିଲେ ସେମାନଙ୍କଠାରୁ ଆରମ୍ଭ କରି ଆମର ଯିଏକି ଓକିଲ ପ୍ରତ୍ୟେକ କ୍ରମାଗତ ପିଢ଼ିର ମାମଲା ଉପସ୍ଥାପନ କରନ୍ତି ଏବଂ ଜୀବନ୍ତମାନଙ୍କ ସହିତ ବନ୍ଧ ହୁଅନ୍ତି। ପ୍ରତ୍ୟେକ ନାମ ଉଲ୍ଲେଖ କରାଯାଇଛି, ପ୍ରତ୍ୟେକ ମାମଲା ଘନିଷ୍ଠ ଅନୁସନ୍ଧାନ କରାଯାଏ, ନାମଗୁଡ଼ିକ ଗ୍ରହଣ କରାଯାଏ, ନାମଗୁଡ଼ିକ ପ୍ରତ୍ୟାଖ୍ୟାନ ହୋଇଅଛି। ଯେତେବେଳେ କୌଣସି ପାପ ରେକର୍ଡ଼ ପୁସ୍ତକରେ ରହିଥାଏ, ଅନୁତାପ କରିନାହିଁ ଏବଂ କ୍ଷମା କରାଯାଏ ନଥାଏ, ସେମାନଙ୍କ ନାମ ଜୀବନ ପୁସ୍ତକରୁ ବାହାର ହୋଇଯିବ ଏବଂ ସେମାନଙ୍କର ଭଲ କାର୍ଯ୍ୟର ରେକର୍ଡ଼ ଈଶ୍ୱରଙ୍କର ସ୍ମରଣ ପୁସ୍ତକର ଲିଭିଯିବ। ପ୍ରଭୁ ମୋଷଙ୍କୁ ଘୋଷଣା କଲେ, ଯିଏ ମୋ ବିରୁଦ୍ଧରେ ପାପ କରିଛି ସେ ମୋ ପୁସ୍ତକରୁ ବାଦ ହେବ ବା ବାହାରି ହେବ ବା ପ୍ରସ୍ଥାନ ହେବ। ବନ୍ଧୁ, ଏହିପରି ଆମେ ଯାତ୍ରା ପୁସ୍ତକ 32:33 ପାଉଛୁ ଏବଂ ଭବିଷ୍ୟତ ବକ୍ତା ଯିଏ କଲ୍ କୁହନ୍ତି, ଯେତେବେଳେ ଧାର୍ମିକତାଙ୍କ ଧାର୍ମିକକୁ ଦୂରେଇ ଯାଆନ୍ତି ଏବଂ ଅଧର୍ମ କରନ୍ତି, ସେ ଯାହା କରନ୍ତି ତାହା ତାଙ୍କର ସମସ୍ତ ଧାର୍ମିକତା ଉଲ୍ଲେଖ କରାଯିବ ନାହିଁ ବୋଲି ଯିଏ କଲ୍ 18:24 ପାଉଛୁ। ବନ୍ଧୁ, ଯେଉଁମାନେ ପ୍ରକୃତରେ ପାପ ପାଇଁ ଅନୁତାପ କରନ୍ତି ଏବଂ ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟଙ୍କ ରକ୍ତକୁ ସେମାନଙ୍କ ତାହାଙ୍କ ବଳିଦାନ ଭାବରେ ଦାବି କରନ୍ତି, ସେମାନେ ସ୍ୱର୍ଗ ପୁସ୍ତକରେ ସେମାନଙ୍କ ନାମ ବିରୁଦ୍ଧରେ ରକ୍ଷା ପ୍ରବେଶ କରନ୍ତି, ଯେହେତୁ ସେମାନେ ଖ୍ରୀଷ୍ଟ ଧାର୍ମିକତାର ଅଂଶୀଦାରୀ ହୋଇଅଛନ୍ତି ଏବଂ ସେମାନଙ୍କ ଚରିତ୍ରଗୁଡ଼ିକ ଈଶ୍ୱରଙ୍କ ନିୟମ ସହିତ ସମ୍ମାନ୍ୟ ଥିବା ଜଣାପଡ଼ିଛି। ସେମାନଙ୍କ ପାପ କ୍ଷମା କରାଯିବ ଏବଂ ସେମାନେ ନିଜେ ଅନନ୍ତ ଜୀବନ ପାଇଁ ଯୋଗ୍ୟ ହେବେ। ବନ୍ଧୁ, ସେହି ଅନନ୍ତ ଜୀବନ ଯୋଗ୍ୟ ହେବା ପାଇଁ ଆପଣ ପ୍ରସ୍ତୁତ ଅଛନ୍ତି କି? ସମସ୍ତଙ୍କର ଗୋଟିଏ ଗୋଟିଏ ପୁସ୍ତକ ଅଛି, ତିନି ପୁସ୍ତକ ଅଛି, ଯେଉଁଥିରେ ଆମ ସବୁକିଛି କାର୍ଯ୍ୟ ଲେଖାଯାଇଅଛି। ବନ୍ଧୁ, ସେହି ବିଚାର ସମୟରେ ସେ ଜୀବନ ପୁସ୍ତକ, ସେହି ସ୍ମରଣ ପୁସ୍ତକ, ସେହି ପାପ ପୁସ୍ତକ ସବୁ ଖୋଳା ହେବ ଆଉ ବିଚାର କରାଯିବ। ବନ୍ଧୁ, ଆପଣମାନେ ସ୍ୱର୍ଗ ରାଜ୍ୟ ଯିବା ପାଇଁ ଇଚ୍ଛା କରୁଛନ୍ତି କି? ଆପଣମାନେ ଚାହୁଁଛନ୍ତି କି ଆପଣଙ୍କ ପାପ ସବୁ ସେହି ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ପରିଷ୍କାର ରୂପେ ଶୁଦ୍ଧ ରୂପେ ଧୋଇ ହୋଇଯାଉ? ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରି ନିଜକୁ ସମର୍ପଣ କରି ତାହାଙ୍କ ମଧ୍ୟରେ ଆମେ ପ୍ରାର୍ଥନା ଉଚ୍ଚାର କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ପ୍ରେମମୟ ରକ୍ତରେ ପରିଷ୍କାର କରି ଧୋଇ ଦିଅ। ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ। ସନ୍ନିଗ୍ରହଣ କରନ୍ତୁ, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।